भगवते वासुदेवाय श्रीमद्भागवतम तृतीय स्कंध शीलधरो शीलधरो गुणाकरो गुणाकरो रुष्टः रुष्टः परार्ध्या परार्ध्या व्यथितो व्यथितो दुःखितेषु दुःखितेषु अभूतशत्रुर्जगतः
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 शोकहर्ता
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 नैदाधिकं
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 तापं
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 इवोडुराजः इवोडुराजः अलम्पट शिलधरो गुणाकरो
अलम्पट शिलधरो गुणाकरो
अलम्पट शिलधरो गुणाकरो
अलम्पट शिलधरो गुणाकरो
रुष्ट परध्या व्यथितो दुःखितेषु
रुष्ट परध्या व्यथितो दुःखितेषु
रुष्ट परध्या व्यथितो दुःखितेषु
रुष्ट परध्या व्यथितो
अभूतशत्रुर्जगतः सुखहर्ता
अभूतशत्रुर्जगतः सुखहर्ता
अभूतशत्रुर्जगतः सुखहर्ता
अभूतशत्रुर्जगतः सुखहर्ता
नैदाघिकं तापं इवोडुराजः नैदाघिकं तापं इवोडुराजः अलम्पट शिलधरो गुणाकरो दुष्टापराध्या दुःखित व्यथितेषु
अभूतशत्रु जगता सुखहर्ता
अभूतशत्रु जगता सुखहर्ता
नैदाङ्गिकं तापं इवोडुराजः
ैदागिकन्तापन्निराज अलम्पटः जितेन्द्रिय शीलधर योग्यता सम्पन्न गुणाकरः समस्त सद्गुणर आकार बा उत्स हृष्ट सुखी परध्या अन्यर समृद्धिरे व्यथित दुखित दुखितेषु अन्यर दुखरे अभूत शत्रु अजात शत्रु जगत समग्र जगतर शोकहर्ता शोकहरणकारी नैदाघिक ग्रीष्मकालीन ताप इव परी गुड़राज चंद्र शुक्रवार तुम्हारा पौत्र प्रहलाद अलंपट अर्थात गुणवान सत् स्वभाव विशिष्ट दर्जादि सद्गुण आकर परम परर समृद्धि सुखी पर दुखे दुखी एवं अजात शत्रु हे चंद्र जपि ग्रीष्मकालीन ताप दूर करे से प्रहलाद मध्य समग्र जगतर शोक हरण करे कहते भगवान एक महान आदर्श भक्त श्री प्रहलाद महाराज क्रम मानवचित समस्त सद्गुण थिला जदिव सी जगतर सम्राट थे तथा से गर्भोन्नत नादिन से समस्त सद्गुण आकर थे से सबू सद्गुण तालिका एठार दि जा नपे केवल संक्षेप कह से समस्त सद्गुण से भूषित होते यह एक शुद्ध भक्त लक्षण एक शुद्ध भक्त एक अति महान गुण हो लंपट नुहंती अर्थात से जितेन्द्रिय और गुणवान अटंती एवं अन्य एक गुण हूँ से सर्वदा तापकृष्ट जनसमाज दुख दूर करने सर्वदा तत्पर जीवर एक अति जघन्य दुख हूँ कृष्ण बहिर्मुखता व कृष्ण विस्मृति तेणु एक कृष्ण एक शुद्ध भक्त समस्त कृष्ण चेतना को जागृत करने निमित्त सर्वदा प्रयत्नशील यह समस्त दुख हरण एकमात्र उपाय अटे तेणु सर्वप्रथमें इंद्रमुकेश बाद पद्मेश्वर प्रणति निवेदन कर आम तृतीय स्कंद चतुर्दश अध्याय श्लोक 49 पर किसी आलोचना करवा तेणु ये प्रहलाद जात हे जात हवा पूर्व से कहते यही गुण हम प्रहलाद तेणु ये प्रहलाद गुण जो वर्णना कर शेष हम ना तेणु जिते शुणिले आईमा जी हे दीदी ताकि बहुत आनंद लगुच्छी आहरी शुणा इच्छा होर पौत्र यह गुणवान हम एत गुणवान गुणशाड़ी हम यह चिंता करेणु कश्यप से सब गुण को वर्णना करे से अलंपट साधारणत व्यक्ति भौतिक जगत जन जन्म होने पुरुष स्त्री आकर्षण ये सब रही तेणु जो मैंने लंपट व्यक्ति से मैंने सब बड़े खाली स्त्री चर्चार व्यस्त रही लंपट व्यक्ति ये लंपट शब्द व्यवहार कर सुखदेव गोस्वामी परीक्षित महाराज पाखे से भगवत कथा शुणाप लंपट साधारण लोक मैंने स्त्री कथा शुणाप लंपट किंतु परीक्षित महाराज साधु जो मैंने से मानकर लंपटता हूँ से मैंने भगवान कथा शुणे जो भागवतम दशम स्कंद 12 अध्याय भगवान लीला को वर्णना करसंती अकाशर लीला वर्णना करसंती सुखदेव गोस्वामी से समय सुखदेव गोस्वामी चाहू नथले कहिया लीला टी कारण ये बहुत गुह्यतम लीला समस्त बुझीपारे ना से संक्षेप कहीदे कि भगवान ये जो अघासुर को हत्या कले ये लीलाटी तांकर सांग बालक माने जदिओ कुमार वयस अनुष्ठित होता अर्थात 5 वर्ष अनुष्ठित होता किंतु पौगंड वयस सब ये आलोचना कले षष्ठ वर्ष आलोचना कले गोटे वर्ष कौटे गायब हो गला परीक्षित महाराज आश्चित हो जाते तेणु से प्रश्न पचारे प्रभु जब कुमार आचरते कुमार वयस जो लीलाटी होता कहीं पौगंडे से वर्णना करागला कारण कौन प्रभु तेणु एक शुणी सुखदेव गोस्वामी समाधिग्रस्त हो गले भगवान को लीला लीला वर्णन से भावावास लीला वर्णना करसंती ए कथाटी जो प्रश्न पचारे परीक्षित महाराज सुखदेव गोस्वामी समाधिग्रस्त हो गले भगवान को बहुत अद्भुत लीला होता तेणु नारद मुनि व्यासदेव एम सब सब उच्च स्वर कीर्तन कले हरे कृष्णा 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 हरे 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 राम 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 हरे तापरे आस्ते आस्ते सुखदेव गोस्वामी बाह्य संज्ञा आसला तेणु से धीरे धीरे कहवाक आरंभ कले तेणु परीक्षित महाराज कहते परीक्षित तुम्हें जन लंपट सतामय सार मुदा निसर्ग जदर्थवाणी श्रुतचेत सामपी प्रतीक्षण नभ्यवत अच्युत तथ स्त्रिया विटानाम युव साधु वार्ता विटव पुरुष भली लंपट पुरुष भली जमी सब स्त्री विषय चर्चा करुवे तुम्हें सताम ये हूँ साधु लक्षण जो मैंने सताम जो मैंने भगवान भक्त भगवान हो सतर जो मैंने आश्रय रही सताम बोली कह तांकर ये हूँ सार सब सब गुण सार रही स्वभाव हूँ भाव में सताम सार भूता निसर्ग जब अर्थ बाणी श्रुत चेत सामी सबकि भगवान कथा भगवान सेवार निजुक्त कर प्रतीक्षण नव्यवत अच्युत जत जब से भगवान कथा जिते शुणिले प्रतीक्षण प्रति समय नुआ नुआ भी लगुव आम भागवत वर्णना करते व्यासदेव नारदमुनि एम सब शुणुंट सुखदेव ठीक भागवत शुणुंट प्रथम भागवत कही नारदमुनि व्यासदेव को कही व्यासदेव सुखदेव को कही भागवत पाठ पढ़े कि सुखदेव को सी कौन लगुच अश्रुत चरम युव बोली कह विश्वनाथ चक्रवर्ती व्यास कहते हैं अश्रुत चर एम शुणी ना प्रथम तरफ भागवत शुणुंट तेणु ये हूँ साधु लक्षण सब नुआ नुआ लगुव भगवान कथा भगवान रूप सब नूतन लगुव भगवान कथा सब नूतन लगुव हाँ से बासी जिनस तो आउ कौन शुणा ये सब ना ये सब नित्य नूतन भगवान जो भाव नवजौवन सब नव सब नूतन एक रोचान भगवान से भाई कथा भाव तेणु प्रहलाद ये जो स्त्री चर्चा विषय तर आग्रह प्रहलाद महाराज कह से कथा भौतिक जगत में ये जो स्त्री चर्चा यौन सुखटा को सब श्रेष्ठ सुख भी जड़ा जा किंतु से कह भागवत सप्तम स्कंद नवम अध्याय नृसिंहदेव भगवान कहे प्रार्थन कहे जे जन्मैथुनादि गृहमेदि सुखमि तुच्छम लोक मैंने यही गृह आसन जो मैंने रोच स्त्री सुख प्राप्त होती ए सुख को से भावं सी हूँ सबकि जन्मैथुनादि गृहमेदि गृह गृहस्थ से गृहमेदि तेणु ये मैथुन सुख से भावुंत सब जीवन श्रेष्ठ जिनस जन्मैथुनादि गृहमेदि सुखमे तुच्छ कंडु ये नहीं कर दुख प्रकृत कौन से सुख ना हाथ में जब टे कंडु होगा कुंडे हो सुख कुंडे टे सुख लगे किंतु जो मैंने कृपण व्यक्ति से सन्तुष्ट हो जदिओ दुख दुखम कुंड सरला बहुत प्रकार कष्ट आस बहुत दुख आसो किंतु कृपण व्यक्ति मैंने केवल तृप्ति पाती ना आधिक रू अधिक लंपट व्यक्ति से मैंने चर्चा चल स्त्री चर्चा सकाल आरंभ कर रात पर्यंत चर्चा चल किंतु प्रहलाद महाराज से तुम पौत्र दीदी तुम पौत्र अलंपट हे लंपट तर नब गुण तक रही कलंपट अर्थ जितेन्द्रिय इंद्रिय मान जीति ये छोटे बेग रही बेग रे समस्ते अधीर होकर रही बाचर बेग बाच बेग मनर बेग क्रोध बेग जीवा बेग उदर बेग उपस्थ बेग ये छोटे बेग रही ये अजितेन्द्रिय जितेन्द्रिय अजितेन्द्रिय अधीर व्यक्ति धीर व्यक्ति जो मैंने अधीर व्यक्ति से अजितेन्द्रिय इंद्रिय मान को जीति पारि ना हिरण्यकशिपु तुम पुत्र जदियो बहुत बड़ा शक्तिशाली व्यक्ति हेबे सम्राट हेबे किंतु अजितेन्द्रिय हेबे से जितेन्द्रिय पारे ना कि पुत्र जे आसवे तुम पुत्र दीदी सी अजित जितेन्द्रिय हेबे समस्त इंद्रिय मान से जीति जितेन्द्रिय एवं शीलधर समस्त सद्गुण रही योग्यता संपन्न सत्स्वभाव विशिष्ट शील बहुत सुस्वभाव विशिष्ट व्यक्ति सदाचार आचार्य बहुत विनम्र भाव में आचार व्यवहार करे यदि से सम्राट थे गर्वोन्नत तो हे ना पृथ्वीर सम्राट होते तथा गर्वोन्नत तो हे ना शीलधर ଯେଉଁମାନଙ୍କ ପାଖରେ ଧନ ରହିଛି ତାଙ୍କର ସେ ମଦା ଧନ ଅନ୍ଧ ହୋଇକି ରହିଛନ୍ତି, ସେମାନେ ଅନ୍ୟମାନଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତି ନାହିଁ, ନିଜେ ବହୁତ ବଡ଼ ଧନୀ ବୋଲି ବ୍ୟକ୍ତି ଭାବି ତାଙ୍କର ଗର୍ବ ସବୁ ରହିଥାଏ। ତେଣୁ ଆଚାର ମଧ୍ୟ ସେହିଭଳି ଭାବରେ ହୁଏ, ଠିକ୍ ଭାବରେ ବ୍ୟବହାର କରନ୍ତି ନାହିଁ। କିନ୍ତୁ ଏ ପ୍ରହ୍ଲାଦ, ଏ ଶିଳଧର ବହୁତ ସ୍ୱଭାବ ସୁନ୍ଦର ଆଚାର ବିଶିଷ୍ଟ ହେବେ, ଶିଳ ସ୍ୱଭାବ ବିଶିଷ୍ଟ, ଏବଂ ତାଙ୍କର ଗୁଣ କ'ଣ ବର୍ଣ୍ଣନା କରିବି ଦିଦି, ସେ ଗୁଣାକର, ଗୁଣର ଆକର, ଗୁଣର ଖଣି, ଖଣିରେ କେତେ ସୁନା ରହିଛି ଆମେ ଜାଣିପାରିବା ନାହିଁ, କେତେ ସୁନା ରହିଛି। ସେଭଳି ଭାବରେ ତାଙ୍କର ଯେଉଁ ଗୁଣ ହେବ ମୁଁ କ'ଣ ବର୍ଣ୍ଣନା କରିବି, ଗୁଣା କର, ସବୁ ଗୁଣର ଆଧାର ସେ ହେବେ, ସବୁ ଗୁଣ ତାଙ୍କ ପାଖରେ ରହିବ। ଭଗବତଗୀତା ପଞ୍ଚମ ଭାଗବତ ପଞ୍ଚମ ସ୍କନ୍ଧରେ ଏ କଥା କହୁଛନ୍ତି, ଯେଉଁ ପ୍ରହ୍ଲାଦ ନିଜେ କହିବେ, ନୃସିଂହଦେବଙ୍କୁ କହିବେ ପଞ୍ଚମ ସ୍କନ୍ଧରେ ହରିବର୍ଷରେ ନୃସିଂହଦେବ ଭଗବାନଙ୍କର ନୃସିଂହଦେବଙ୍କର ଆରାଧନା କରୁଛନ୍ତି ପ୍ରହ୍ଲାଦ ମହାରାଜ। ତେଣୁ ସେ ସେଇଠି କହିଛନ୍ତି ଭାଗବତ ପଞ୍ଚମ ସ୍କନ୍ଧରେ ଯେ ଯେଉଁମାନେ ଭଗବାନଙ୍କ ଭକ୍ତ, ଯଶ୍ୟସ୍ତି ଭକ୍ତିର ଭଗବତୀ ଅକିଞ୍ଚନ ସର୍ବୈ ଗୁଣୈ ତତ୍ର ସମାସତେ ସୁରା, ଅର୍ହାବ ଭକ୍ତସ୍ୟ କୁତ ମହଗୁଣା ମନୋରଥନା ସୁତି ଧାବକୁ ବହି। ଜଣେ ଭଗବାନଙ୍କର ଭକ୍ତ ହୋଇଗଲା ମାନେ ଯଶ୍ୟସ୍ତି ଭକ୍ତିର ଭଗବତୀ ଅକିଞ୍ଚନା, ଭଗବାନଙ୍କର ଜଣଙ୍କ ପାଖରେ ଭକ୍ତି ରହିଛି ମାନେ ତାହେଲେ ତତ୍ର ସର୍ବୈ ଗୁଣୈ ତତ୍ର ସମାସତେ ସୁରା, ଦେବତାମାନଙ୍କର ଯେତେ ଗୁଣ ସବୁ ରହିଛି, ଦୈବୀ ଅସୁର ଗୁଣ ବର୍ଣ୍ଣନା କରାଯାଇଛି ଭଗବତ ଷୋଡ଼ଶ ଅଧ୍ୟାୟରେ। ଦୈବୀ ଗୁଣ ବିଷୟରେ ଆଗରୁ ବହୁ ସ୍ଥାନରେ ବର୍ଣ୍ଣନା କରାଯାଇଛି ଭଗବଦ୍ଗୀତାରେ, ଦୈବୀ ଗୁଣ ଦ୍ୱିତୀୟ ଅଧ୍ୟାୟ 55-72 ଯେଉଁ ରହିଛି 18 ଶ୍ଳୋକ ଏସବୁ ଦୈବୀ ଗୁଣ। ସେଭଳି ଦ୍ୱାଦଶ ଅଧ୍ୟାୟରେ ସବୁ ଦୈବୀ ଗୁଣ ରହିଛି, ସେଭଳି ଭାବରେ ଚତୁର୍ଦ୍ଦଶ ଅଧ୍ୟାୟରେ ଦୈବୀ ଗୁଣ ସବୁ ବର୍ଣ୍ଣନା କରାଯାଇଛି, ଏବଂ ଷୋଡ଼ଶ ଅଧ୍ୟାୟରେ ମାତ୍ର 3 ଶ୍ଳୋକରେ ଭଗବାନ ଦୈବୀ ଗୁଣ ବିଷୟରେ ବର୍ଣ୍ଣନା କରିଦେଲେ, କାରଣ ଆଗରୁ ବର୍ଣ୍ଣନା କରିସାରିଛନ୍ତି ଦୈବୀ ଗୁଣ। ଏବଂ ଦେବତାମାନଙ୍କର ଯେଉଁ ଗୁଣ ରହିଛି, ଦେବତାମାନଙ୍କର ମଧ୍ୟ ଦୋଷ ରହିଛି, ବିଶ୍ୱନାଥ ଚକୁରଟାକୁ ତାଙ୍କର ଭାଷାରେ କହୁଛନ୍ତି ଯେ ଭକ୍ତ ପାଖରେ ଯେଉଁ ଦେବତାମାନଙ୍କର ଗୁଣ ରହିଛି ତାଙ୍କର ଦୋଷ ରହିବ ନାହିଁ, ଦେବତାମାନଙ୍କର ମଧ୍ୟ ଦୋଷ ରହିଛି। ଆପଣ ଜାଣିଥିବେ ଇନ୍ଦ୍ର କିଭଳି ଭଗବାନଙ୍କୁ ବହୁତ ପ୍ରକାର ଅପମାନ ସୂଚକ କଥା କହିଥିଲେ, ଦୋଷ ସବୁ ରହିଛି ତାଙ୍କର, ଦେବତାମାନଙ୍କର ମଧ୍ୟ ଦୋଷ ରହିଛି। କିନ୍ତୁ ଏ ଯେଉଁ ଭକ୍ତ ପାଖରେ ଯେଉଁ ଦେବତାମାନଙ୍କ ଗୁଣ ରହିବ ସେ ଦୋଷ ବିବର୍ତ୍ତିତ ଗୁଣ ସବୁ ରହିବ, ଯଶ୍ୟସ୍ତି ଭକ୍ତିର ଭଗବତୀ ଅକିଞ୍ଚନ ସର୍ବୈ ଗୁଣୈ ତତ୍ର ସମାସତେ ସୁରା। ଅନ୍ୟପକ୍ଷରେ ହରାଉ ଭକ୍ତସ୍ୟ କୁତ ମହତ୍ ଗୁଣା, ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବଙ୍କୁ କହିବେ ସେ କଥା, ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ହରାଉ ଭକ୍ତସ୍ୟ କୁତ ମହତ୍ ଗୁଣା, ତାଙ୍କର କ'ଣ ମହତ୍ ଗୁଣ ରହିଛି, ମନୋରଥନା ସେଠି ଧାବତ ବହି, ଯଦି ବା କିଛି ଭଲ ଗୁଣ ରହିଛି ସେ ଗୁଣର କିଛି ମୂଲ୍ୟ ନାହିଁ। ଆମ ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଯେମିତି ଏ ଗୁଣ ସବୁକୁ ଶୂନ ସହିତ ତୁଳନା କରାଯାଇଛି, ଶୂନର କୌଣସି ମୂଲ୍ୟ ନାହିଁ, କିନ୍ତୁ ଶୂନର ବାମପଟେ ଯଦି 1 ବସିଗଲା ତାହେଲେ ଗୋଟିଏ ଗୋଟିଏ ଶୂନ 10 ଗୁଣ ଲେଖା ବଢ଼ି ବଢ଼ିକା ଯିବ, ତାହାର ମୂଲ୍ୟ 10 ଗୁଣ ଲେଖା ବଢ଼ି ବଢ଼ିକା ଯିବ। ତେଣୁ ସେହିଭଳି ଭାବରେ ଯେଉଁମାନେ ଅସୁରମାନଙ୍କ ମଧ୍ୟ ବହୁତ ଗୁଣ ରହିଛି, ଯେତେବେଳେ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି ଯେ ସମୁଦ୍ର ମନ୍ଥନ ଲୀଳା, ସେହି ସମୟରେ ଅସୁରମାନେ କହିବେ, ବଳି ମହାରାଜଙ୍କର ସୈନ୍ୟମାନେ ସେସବୁ କହିବେ, ଯେତେବେଳେ ମନ୍ଦର ପର୍ବତକୁ ରଖାଗଲା ଆଣିକରି ସେ କ୍ଷୀର ସମୁଦ୍ର ରଖିଲେ ଏବଂ ବାସୁକୀ ନାଗକୁ ବାନ୍ଧିକରି ଘର୍ଷଣ କରିବା ପାଇଁ ଆରମ୍ଭ ହେଲା, ଅସୁରମାନେ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚିଗଲେ। ଭଗବାନ ପ୍ରଥମେ ଅଜିତ ସେ କ'ଣ କଲେ ନା ସେ ଅହି ବା ସର୍ପର ମୁଖ ପ୍ରଦେଶରେ ଯାଇ ରହିଲେ ଏବଂ ଦେବତାମାନେ ମଧ୍ୟ ସେଠି ଗଲେ, କିନ୍ତୁ ଏମାନେ କହିଲେ ନା ଆମେ ବହୁତ ଆମର ରହିଛି ଗୁଣ ରହିଛି, ସ୍ୱାଧ୍ୟାୟ ସୁତ ସମ୍ପନ୍ନା ପ୍ରଖ୍ୟାତା ଜନ୍ମକର୍ମ ବି, ତେଣୁ ଅହେର ଅମଙ୍ଗଳମ ଅହେର ଅଙ୍ଗମ ଅମଙ୍ଗଳମ ନ ଗୁଣିମ ବୟମ ପୁଚ୍ଛ, ଆମେ ସେ ପୁଚ୍ଛ ଗ୍ରହଣ କରିବୁ ନାହିଁ, ଆମର ମଧ୍ୟ ବହୁତ ଗୁଣ ରହିଛି, ଆମର ମଧ୍ୟ ବହୁତ ଆମେ ସବୁ ଶ୍ରଦ୍ଧା ଶିଶୁ ସମ୍ପନ୍ନା ଏସବୁ ଶାସ୍ତ୍ର ଅଧ୍ୟୟନ କରିଛୁ ଆମେ, ଆମର ମଧ୍ୟ ବହୁତ ଗୁଣ ଅଛି। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ଭଗବାନ ବସିଦେଲେ। କହିଲେ ଠିକ ଅଛି, ତମର ବହୁତ ଭଲ ଗୁଣ ଅଛି, ତମେ ଯାହା ଭଗବାନ କହିଲେ ଜୁଏ ମୃଧମ ତା ବିଶ୍ୱନାଥ ଚକ୍ରବର୍ତ୍ତୀ ଭାଷାରେ କହିଛନ୍ତି, ତମେ ମର ଯାଇକି ସେ ସାମ୍ନାରେ ପଟେ ରହିକି। ତେଣୁ ଭଗବାନ ଆସି ପଛପଟେ ଧରିଲେ। ଏଇଭଳି ଭାବରେ ସମୁଦ୍ର ମନ୍ଥନ ଯାହାଟି ହେଇଛି। ତେଣୁ ଯେଉଁମାନେ ଭଗବାନର ଭକ୍ତ, ଯଦିଓ ଭଲ ଗୁଣ ଅଛି, ସେ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି, ଯଦିଓ ତାଙ୍କର ଭଲ ଗୁଣ ରହିଛି, କିନ୍ତୁ ସେ ଗୁଣର କିଛି ମୂଲ୍ୟ ନାହିଁ। ସେସବୁ ଶୂନ ଶୂନ ସହିତ ତୁଳନା କରାଯିବ, କାରଣ ଭକ୍ତି ନାହିଁ, ଭଗବାନ ପ୍ରତି ଭକ୍ତି ନାହିଁ, ଭକ୍ତ ନୁହନ୍ତି ସେମାନେ। ଯେତେ ଭଲ ଗୁଣ ଥିଲେ ସେ ତାଙ୍କର ଏଇ ଯେଉଁ ରହିଛି ଦୁଷ୍ଟତାକୁ ବଢ଼େଇବ, ଯେତେ ଭଲ ଗୁଣ ରହିଛି ସବୁ ଦୁଷ୍ଟତାକୁ ବଢ଼େଇବ। କିନ୍ତୁ ଅନ୍ୟପକ୍ଷରେ ଜଣେ ଭକ୍ତ ତା'ର ସେ ଗୁଣ ପାଇଁ, ସଦ୍ଗୁଣ ପାଇଁ ଚେଷ୍ଟା ନକଲେ ମଧ୍ୟ ସବୁ ସଦ୍ଗୁଣ ଆସି ପହଞ୍ଚିବ। ତେଣୁ ପ୍ରହ୍ଲାଦ ସେଇଭଳି ଭାବରେ, ଦିତି ତୁମର ପୌତ୍ର ସେଇଭଳି ଭାବରେ ଗୁଣାକର ହେବେ, ସମସ୍ତେ ଗୁଣର ଆକର, ସବୁ ସେ ଗୁଣର ଖଣି ତାଙ୍କ ପାଖରେ ଖଣି ରହିଛି, ସବୁ ବହୁତ ଭଲ ଗୁଣ ସବୁ ରହିବ। ଏବଂ ହୃଷ୍ଟ ପରାଢ଼୍ୟା, ଅନ୍ୟର ଦୁଃଖ ଦେଖିଲେ ସାଧାରଣତଃ ଲୋକମାନେ ପରାଢ଼୍ୟା ମାନେ ଅନ୍ୟର ସୁଖ ଦେଖିଲେ ସେ ହୃଷ୍ଟ ହେବେ, ଖୁସି ହେବେ। ଏବଂ ବ୍ୟଥିତ ଦୁଃଖିତେଷୁ, ଅନ୍ୟର ଦୁଃଖ ଦେଖିଲେ ସେ ବ୍ୟଥିତ ହେବେ। ଇଏ ହେଉଛି ସାଧୁର ଲକ୍ଷଣ, ଅନ୍ୟର ଦୁଃଖରେ ଦୁଃଖୀ ହେବେ, ଅନ୍ୟର ସୁଖରେ ସୁଖୀ ହେବେ। କିନ୍ତୁ ସାଧାରଣତଃ ଭୌତିକ ଜଗତରେ ସମସ୍ତେ ଈର୍ଷା ପରାୟଣ, ଅନ୍ୟର ଦୁଃଖ ଦେଖିଲେ ସେମାନେ ଖୁସି ହେବେ ଏବଂ ଅନ୍ୟର ସୁଖ ଦେଖିଲେ ସେମାନେ ଦୁଃଖୀ ହେବେ। କେମିତି ସେ ଅନ୍ୟର ଏତେ ସୁଖ ହେଉଛି? ଏହି ପ୍ରସଙ୍ଗରେ ଗୋଟେ କଥା କୁହାଯାଏ, ଦୁଇ ଜଣ ବ୍ୟକ୍ତି ଥିଲେ ପଡ଼ୋଶୀ, ସେ ଜଣେ ଭଗବାନଙ୍କୁ ପୂଜା କରି ସନ୍ତୁଷ୍ଟ କଲେ। ତେଣୁ ଭଗବାନ କହିଲେ, ତୁମକୁ ତୁମେ ଯେଉଁ ବର ମାଗିବ ମାଗ, ମୁଁ ଦେବି, କିନ୍ତୁ ତୁମେ ଯାହା ପାଇବ, ତୁମର ଯେଉଁ ପଡ଼ୋଶୀ ଅଛି ସେ ଦୁଇ ଗୁଣ ପାଇବ। ତୁମେ ଯେଉଁ ବର ମାଗିବ, ତୁମର ପଡ଼ୋଶୀ ଦୁଇ ଗୁଣ ଫଳପ୍ରାପ୍ତ ହେବ, କାରଣ ତୁମର ପଡ଼ୋଶୀ ସିଏ ଦୁଇ ଗୁଣ ଫଳପ୍ରାପ୍ତ ହେବ। ତେଣୁ ସେ କହିଲା ଯେ ମୁଁ ତ ଯାହା ପାଇବି ସେ ତ ସବୁ ସେଇ ଗୁଣ ସବୁ ପାଇ ଡବଲ ପାଇଯିବ, ଯାହା ପାଇବି ଡବଲ ପାଇଯିବ। ତେଣୁ ଅନ୍ତିମରେ କହିଲା, ଠିକ୍ ଅଛି, ମୋତେ ଅନ୍ଧ କରିଦିଅନ୍ତୁ, ଅନ୍ଧ ଅନନ୍ଦ ଗୋଟିଏ ଆଖି ମୋର ନଷ୍ଟ କରିଦିଅନ୍ତୁ, କଣା ମୁଁ ହେଇଯିବି। ତେଣୁ ଭଗବାନ କହିଲେ କଥା, ସେ ଗୋଟିଏ ଆଖି ନଷ୍ଟ ହୋଇଗଲା, ତେଣୁ ପଡ଼ୋଶୀର ଦୁଇଟି ଆଖି ନଷ୍ଟ ହୋଇଗଲା, ଅନ୍ଧ ହୋଇଗଲା। ଏଭଳି ଗୋଟେ କଥା ରହିଛି। ସାଧାରଣତଃ ଲୋକମାନେ ଏହିଭଳି ଭାବରେ ଈର୍ଷାଳୁ, ଅନ୍ୟର ଦୁଃଖ ଦେଖିଲେ ସେମାନେ ଖୁସି ହେବେ, ଅନ୍ୟର ଦୁଃଖ ଦେଖିଲେ ସେମାନେ ଈର୍ଷା କରିବେ। ଧ୍ରୁବ ମହାରାଜ ଛୋଟ 5 ବର୍ଷର ବାଳକ, ସେ ଯାଉଥିଲେ ଭଗବାନଙ୍କର ଅନ୍ୱେଷଣରେ ଯାଉଥିଲେ। ଭଗବାନ ପ୍ରାପ୍ତ ହେଲେ ତାଙ୍କର ସମସ୍ତ କାମନା ପୂର୍ଣ୍ଣ ହେବ, ମା କହିଛନ୍ତି, ସୁନୀତି ମା କହିଛନ୍ତି। ତେଣୁ ସେ ଯାଉଛନ୍ତି, ସେହି ସମୟରେ ନାରଦମୁନି ଆସି ପହଞ୍ଚିଗଲେ। ନାରଦମୁନି ତାଙ୍କୁ କହିଲେ, ଧ୍ରୁବ ତୁମେ ଛୋଟ ପିଲା, ତୁମେ କୁଆଡ଼େ ଏପଟେ ଯାଉଛ? ନା ମୁଁ ଯାଉଛି ଭଗବାନଙ୍କର ସନ୍ଧାନରେ। ନା ଭଗବାନ ପାଇବା କ'ଣ ଏତେ ସହଜ? ତୁମେ କ'ଣ ହେଇଛ ଅସୁବିଧା? ନା ମୋର ମା' ମୋତେ ଏଇଭଳି ଭାବରେ ବହୁତ ଅପମାନ ସୂଚକ କଥା କହିଛନ୍ତି, ମୋର ପିତାଙ୍କ କୋଳରେ ବସିବା ପାଇଁ ଅନୁମତି ଦେଲେ ନାହିଁ, ବହୁତ ପ୍ରକାର ଅପମାନ ସୂଚକ କଥା କହିଛନ୍ତି। ନା ତୁମେ ଛୋଟ ପିଲା, ତୁମେ ବର୍ତ୍ତମାନ ତୁମର ମାନ ଅପମାନ କ'ଣ? ଗୁଣାଧିକାନ୍ଦମ୍ ଋଷେ, ଏଇ କଥାଟି କହିଛନ୍ତି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକଟି କହିଛନ୍ତି। ଗୁଣାଧିକାନ୍ଦମ୍ ଋଷେ, ଜଣଙ୍କର ଅଧିକ ଭଲ ଗୁଣ ଅଛି ମାନେ ତାକୁ ଦେଖିଲେ ଆମେ ଆନନ୍ଦିତ ହେବା କଥା। ଗୁଣାଧିକାନ୍ଦମ୍ ଋଷେ ଅନୁକ୍ରସନ୍ ଗୁଣାଧମାର, ଯେଉଁମାନେ ଆମଠାରୁ ଗୁଣରେ ନିମ୍ନ ସ୍ତରରେ ଅଛନ୍ତି, ଅଧମ ସ୍ତରରେ ଅଛନ୍ତି, ତାଙ୍କୁ କୃପା କରିବା। ଅନୁକ୍ରସନ୍ ଗୁଣାଧମାର, ମୈତ୍ରୀ ସମାନାନ୍ତ ନିଚ୍ଛେନ, ଆମର ସମାନ ସ୍ତରରେ ଯିଏ ଅଛନ୍ତି ତାଙ୍କ ପ୍ରତି ଆମେ ମିତ୍ରତା କରିବା। ନ ତା ପାଇଁ ଅଭିଭୂତେ, ତାହେଲେ ଜଣେ ଦୁଃଖ ପାଇବ ନାହିଁ। ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହିଛନ୍ତି ଯେ ଏନ୍ଭି, ଡିରାଇଜନ୍ ଆଣ୍ଡ ପ୍ରାଇଡ୍, ଦି ଆର୍ ଦି 3 କଲେସ୍ ଅଫ୍ ମେଟେରିଆଲ୍ ଟ୍ରିବୁଲେସନ୍। ଆମର ଯେତେବେଳେ ଦେଖିବା ଆମଠାରୁ ଜଣେ ଅଧିକ ଗୁଣ ସମ୍ପନ୍ନ ବ୍ୟକ୍ତି ଅଛନ୍ତି, ତାଙ୍କ ପ୍ରତି ଆମେ ଆନନ୍ଦ ହେବା କଥା, ଆନନ୍ଦିତ ହେବା ପରିବର୍ତ୍ତେ ତାଙ୍କ ପ୍ରତି ଆମର ଈର୍ଷା କରିବା, ଈର୍ଷା କରୁଛେ, ଏନ୍ଭି। ଆମର ନିଜସ୍ୱରେ ଜଣେ ଅଛନ୍ତି, ତାଙ୍କୁ ଆମେ କୃପା କରିବା ପରିବର୍ତ୍ତେ ଆମେ ତାଙ୍କୁ ଥଟ୍ଟା କରୁଛେ, ଡିରାଇଡ଼ କରୁଛେ ବା ଥଟ୍ଟା ପରିହାସ କରୁଛେ, ଏନ୍ଭି, ଡିରାଇଜନ୍ ଆଣ୍ଡ ପ୍ରାଇଡ଼। ଆମ ସହିତ ଯେଉଁମାନେ ସମାନ ସ୍ତରରେ ଅଛନ୍ତି ତାଙ୍କ ସହିତ ମିତ୍ରତା ପରିବର୍ତ୍ତେ ଆମେ ତାଙ୍କୁ କ'ଣ କରୁଛେ ନା ଆମେ ଗର୍ବ ଅନୁଭବ କରୁଛେ। ଏହିଭଳି ଭାବରେ ଆମର ରହିଛି ସବୁ ବଦ୍ଧ ଜୀବରେ ଏସବୁ ଲୋକ ଦୋଷ ସବୁ ରହିଛି। କିନ୍ତୁ ଜଣେ ଯେତେବେଳେ ଉନ୍ନତି ଏଇ ନାରଦମୁନି ଏଇ କଥା କହିକିରି ଅନ୍ତିମରେ ପ୍ରହ୍ଲାଦ ଉଦ୍ଧବ କହିଲେ ଯେ ମୁଁ ଯାହା ଆପଣ କହିଲେ ମଧ୍ୟ ମୁଁ ବର୍ତ୍ତମାନ ଯିବି ନାହିଁ ମୋର ପିତାଙ୍କ ପାଖକୁ, ଆପଣ ଯଦି କହିକିରି ମୋ ପିତାଙ୍କ କୋଳରେ ବସେଇଦେବେ କିନ୍ତୁ ମୁଁ ଚାହୁଁଛି ଭଗବାନ ପାଖକୁ ଯିବା ପାଇଁ। ତେଣୁ ନାରଦମୁନି ତାଙ୍କର ଦୃଢ଼ ପ୍ରତିଜ୍ଞା ଦେଖି ଧ୍ରୁବ ନିଶ୍ଚିନ୍ତ ଦେଖି ତାଙ୍କୁ ମନ୍ତ୍ର ପ୍ରଦାନ କଲେ, ଓଂ ନମୋ ଭଗବତୀ ବାସୁଦେବାୟ। ଏହି ମନ୍ତ୍ର ପାଠ କରି ଧ୍ରୁବ ମହାରାଜ 5 ବର୍ଷର ବାଳକ, 6 ମାସରେ ଭଗବାନ ପ୍ରାପ୍ତ ହୋଇଗଲେ। ତେଣୁ ଏ ଲୋକମାନଙ୍କର ଏହିଭଳି ଭାବରେ ରହିଛି ତାଙ୍କର ସ୍ୱଭାବ, ଏହିଭଳି ଭାବରେ ଯେ ଅନ୍ୟର ଦୁଃଖ ଦେଖିଲେ ସେମାନେ ଖୁସି ହେବେ ଏବଂ ପରର ଦୁଃଖ ଦେଖିଲେ ଜଣେ ଖୁସି ହେବେ, ପରର ସୁଖ ଦେଖିଲେ ଦୁଃଖୀ ହେବେ, କାହିଁକି ସେ ଏତେ ସୁଖ ପ୍ରାପ୍ତ ହେଉଛି। ଏ ସାଧାରଣ ଲୋକମାନଙ୍କର ଏହିଭଳି ଭାବରେ ରହିଛି ମନୋବୃତ୍ତି ରହିଛି। ଯେତେବେଳେ ସମୁଦ୍ର ମନ୍ଥନରେ ଯେତେବେଳେ ବିଷ ବାହାରିଲେ ସେତେବେଳେ ସମସ୍ତେ ଭଗବାନ ନିଜେ ଅଜିତ ଦେବତାମାନଙ୍କ ସହିତ ଅସୁରମାନଙ୍କ ସହିତ ଯାଇ ପହଞ୍ଚିଗଲେ ଶିବଜୀଙ୍କ ପାଖରେ, ତାଙ୍କୁ ପ୍ରାର୍ଥନା କରୁଛନ୍ତି ଭଗବାନ ତାଙ୍କର ଭକ୍ତଙ୍କୁ ଯଶ ପ୍ରଦାନ କରିବା ପାଇଁ ଏଭଳି ଲୀଳାଟି କରିଛନ୍ତି। ଶିବଜୀଙ୍କୁ ନୀଳକଣ୍ଠ ହୋଇଗଲେ ଶିବଜୀ ବିଷ ପାନ କରି। ତେଣୁ ଶିବଜୀ ସେତେବେଳେ ଏଇ କଥାଟି କହିଛନ୍ତି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ କହିଛନ୍ତି ଭାଗବତ ଅଷ୍ଟମ ସ୍କନ୍ଧରେ, 8ମ ଅଧ୍ୟାୟ କି 7ମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କଥା। ସେ କହୁଛନ୍ତି ଯେ ଶୁକଦେବ ଗୋସ୍ୱାମୀ କଥା କହିଛନ୍ତି ଯେ ଯେଉଁମାନେ ପ୍ରକୃତିରେ ସାଧୁ ସେମାନେ ଅନ୍ୟର ଦୁଃଖ ଦେଖିଲେ ସେମାନେ ଦୁଃଖୀ ହେବେ। ତେଣୁ ଇଏ ହେଉଛି ପରମାରାଧନ ତଦ୍ଧି ପୁରୁଷସ୍ୟା କିଳାତ୍ମନି। ଯେଉଁମାନେ ଇଏ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଆରାଧନା। ଅନ୍ୟର ଦୁଃଖ ଦେଖିଲେ ଯଦି ଦୁଃଖୀ ହେବେ ତାଙ୍କ ଦୁଃଖକୁ କେମିତି ଦୂର କରିବେ ସେ କଥା ଯଦି ଚିନ୍ତା କରିବେ ତାହେଲେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଇଏ ହେଉଛି ଶ୍ରେଷ୍ଠ ଆରାଧନା। ଭାଗବତ ଅଷ୍ଟମ ସ୍କନ୍ଧ 7ମ ଅଧ୍ୟାୟରେ କହୁଛନ୍ତି ତପ୍ୟନ୍ତି ଲୋକ ତାପେନ, ସମସ୍ତେ ଲୋକମାନେ ତାପରେ ତ୍ରିତାପ ଦଗ୍ଧୀଭୂତ ହେଉଛନ୍ତି, ଆଦି ଭୌତିକ, ଆଧ୍ୟାତ୍ମିକ, ଆଦି ଦୈବିକ, ଏଭଳି ବିଭିନ୍ନ ପ୍ରକାର ଦୁଃଖ ରହିଛି ଭୌତିକ ଜଗତରେ। ସମସ୍ତେ ଏ ଦୁଃଖକୁ ସୁଖ ବୋଲି ଭାବିକରି ଜୀବନ ଧାରଣ କରୁଛନ୍ତି, ମାଇକ ଜଗତରେ ଦୁଃଖକୁ ସୁଖ ବୋଲି ଭାବୁଛନ୍ତି, କିନ୍ତୁ ପ୍ରକୃତରେ ସେମାନେ ତପ୍ୟନ୍ତି, ସେମାନେ ପ୍ରକୃତରେ ତାପ ପ୍ରାପ୍ତ ହେଉଛନ୍ତି, ବହୁତ ଦୁଃଖ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଯେଉଁମାନେ ସାଧୁ, ସାଧୁ ପ୍ରାୟସ ଜନ ସାଧୁମାନେ କ'ଣ କରନ୍ତି ନା ପରମାରାଧନ ତଦ୍ଧି ତାଙ୍କର କେମିତି ଦୁଃଖକୁ ଦୂର କରିବେ ସେଥିପାଇଁ ସେମାନେ ଚେଷ୍ଟା କରନ୍ତି। ତେଣୁ ଇଏ ହେଉଛି ପରମା ଆରାଧନା, ଭଗବାନଙ୍କର ଇଏ ହେଉଛି ଶ୍ରେଷ୍ଠ ଆରାଧନା। ପୁରୁଷସ୍ୟା କିଳାତ୍ମନି, ସେହି ଭଗବାନ ଯିଏକି ପରମ ପୁରୁଷ ଭଗବାନ ଯିଏକି ଅଭିଳାତ୍ମନି ସମସ୍ତଙ୍କର ପରମାତ୍ମା ରୂପେ ରହିଛନ୍ତି ସେ ସେଥିରେ ସନ୍ତୁଷ୍ଟ ହୁଅନ୍ତି, ସେଇଟା ହେଉଛି ତାଙ୍କର ଶ୍ରେଷ୍ଠ ଆରାଧନା। ସୁଖଦେବ ଗୋସ୍ୱାମୀ ପରିକ୍ରମା କହୁଛନ୍ତି କଥା। ତେଣୁ ସାଧୁ ଯିଏ ସେ ସବୁବେଳେ ଚେଷ୍ଟା କରିବେ କେମିତି ଅନ୍ୟ ଦୁଃଖକୁ ଦୂର କରିବା ପାଇଁ, ତାଙ୍କର ଏକମାତ୍ର କଥା ହେଉଛି ସେଇଟା, ତାଙ୍କର ଏକମାତ୍ର ଚିନ୍ତାଧାରା ହେଉଛି ସେଇଟା, ନିଜର ଦୁଃଖ ପାଇଁ ସେ ଚିନ୍ତା କରିବେ ନାହିଁ। ଭାଗବତ 7ମ ସ୍କନ୍ଧ 9ମ ଅଧ୍ୟାୟରେ ସ୍ତୁତିରେ ମଧ୍ୟ ସେ କଥା ପ୍ରହ୍ଲାଦ ମହାରାଜ କହିବେ, ନୃସିଂହଦେବଙ୍କୁ ସେ କଥା କହିବେ, ପ୍ରାର୍ଥନା କରିବେ, ପ୍ରଭୁ ନୈବ ତୁଜି ପରଦୃତ୍ୟା ବୈତରଣ୍ୟା ତଦ୍ଭିର୍ଯ୍ୟଗାୟନ ମହାମୃତମଗ୍ରଚିତ୍ତ ସ୍ୱଚି ତତ ବିମୁଖଚିତ ସେନ୍ଦ୍ରିୟାର୍ଥ ମାୟା ସୁଖା ପରମୃଦ୍ଧତ ବିମୁଡ଼ା। ମୂର୍ଖ ଅଛନ୍ତି ସବୁ ଲୋକମାନେ, ପ୍ରକୃତରେ ମୂର୍ଖ ଅଛନ୍ତି, ତାଙ୍କୁ ମୂର୍ଖ କହିଲେ ସେମାନେ ଖରାପ ଭାବିବେ। ପ୍ରଭୁପାଦ ମହାରାଜ ସବୁବେଳେ ରାସ୍କେଲ ସ୍ପୁଟ୍ ଏସବୁ ବ୍ୟବହାର କରିଛନ୍ତି। ଗୋଟିଏ ସମ୍ପ୍ରଦାୟ ଅଛନ୍ତି ଦଳିତ ସମ୍ପ୍ରଦାୟ ବୋଲି ଉତ୍ତରପ୍ରଦେଶରେ, ସେମାନେ ଭଗବତ ଗୀତା ଉପରେ ଗୋଟେ ଭାଷ୍ୟ ଦେଇଛନ୍ତି, ସେମାନେ କହିଛନ୍ତି କୃଷ୍ଣ ଯାହା ସବୁ କହିଛନ୍ତି ସବୁ ଭୁଲ, ସବୁ ଏଭଳି ଭାବରେ ଗାଳି ଦେଇଛନ୍ତି, ରାସ୍କେଲ ଫୁଲ୍, ଏଭଳି ଭାବରେ ଏତେ ଥର ଗାଳି ଦେଇଛନ୍ତି ଭଗବଦ୍ଗୀତାରେ, ମୁଢ଼ା ଏଭଳି ଭାବରେ ଭଗବଦ୍ଗୀତାରେ କୁହାଯାଇଛି, ବହୁତ ଥର କହିଛନ୍ତି ଭଗବାନ ଅର୍ଜୁନକୁ। କିନ୍ତୁ ଯେଉଁମାନେ ମୂର୍ଖ ସେମାନେ ଏଇଟାକୁ ଭଲ ଲାଗିବନି ତାଙ୍କୁ, ସେ କହିବେ ଆମେ କାହିଁକି ମୂର୍ଖ କହିଲୁ, ଆମେ ତ ପଠୁଆ ବ୍ୟକ୍ତି। ଏଭଳି ଭାବରେ ସେମାନେ ଭାଷା ଦେଇଛନ୍ତି, ଭଗବଦ୍ଗୀତାରେ ଭାଷା ଦେଇଛନ୍ତି, ଏବଂ ତାଙ୍କ ସମ୍ପ୍ରଦାୟର ଲୋକମାନେ ସେଇଟା ପଢ଼ିକିରି ସେମାନେ ଭଗବାନ କୃଷ୍ଣଙ୍କ ବିରୁଦ୍ଧରେ ସବୁ କଥା କହୁଛନ୍ତି। ଏଭଳି ଭାବରେ ଭଗବଦ୍ଗୀତାର ବହୁତ ପ୍ରକାର ଭାଷ୍ୟ ରହିଛି। ତେଣୁ ଏ ଯେଉଁ ପ୍ରକୃତରେ ଲୋକମାନେ ଦୁଃଖରେ ରହିଛନ୍ତି, ପ୍ରହ୍ଲାଦ ମହାରାଜ ତାଙ୍କ ନିଜ ପାଇଁ କିଛି ପ୍ରାର୍ଥନା କରୁନାହାନ୍ତି। ନୃସିଂହଦେବ ଯେତେବେଳେ ଆବିର୍ଭାବ ହୁଏ, ନୃସିଂହଦେବ କହିବେ ପୁତ୍ର ତୁମେ କିଛି ବର ମୋଠ ଗ୍ରହଣ କର, ସେ କହିବେ ପ୍ରଭୁ ମୋର କିଛି ବର ଦରକାର ନାହିଁ, ନାଇବ ତୁଳିଯାଏ ପର ଦୂରତା ବୈତରଣ୍ୟା, ପ୍ରଭୁ ଏ ଯେଉଁ ଦୂରତା ଏଇ ବୈତରଣୀ ଯେଉଁ ରହିଛି ଭବସାଗର ଭବ ବୈତରଣୀ ଯେଉଁଟାକୁ ଦୂରତା କେହି ପାର ହୋଇପାରିବେ ନାହିଁ, କିନ୍ତୁ ମୋର ସେଥିରେ ଉଦ୍ଭିନ୍ନତା ନାହିଁ, ନାଇବ ତୁଳିଯାଏ ପର ଦୂରତା ବୈତରଣ୍ୟା କାହିଁକି ନାହିଁ ନା ତୋଜ ବୀର୍ଯ୍ୟ ଗାୟନ ମହାମୃତ ମଗ୍ନଚିତ୍ତ, ଆପଣଙ୍କର ଗୁଣଗାନରେ ମୁଁ ମଗ୍ନଚିତ୍ତ ରହିଛି, ତୋଜ ବୀର୍ଯ୍ୟ ଗାୟନ ମହାମୃତ ଏ ଅମୃତ ଆମେ ପାନ କରୁଛୁ, ତେଣୁ ମଗ୍ନଚିତ୍ତ ହେଇକି ରହିଛି, ବହୁତ ଆନନ୍ଦ ମୁଁ ପ୍ରାପ୍ତ ହେଉଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। କିନ୍ତୁ ମୋର ଦୁଃଖ ହେଉଛି ପ୍ରଭୁ ସଚେତତ ବିମୁଖ ଚେତସ, ଏଇ ଯେଉଁମାନେ ଆପଣଙ୍କର ବିମୁଖ ହେଇଯାଇଛନ୍ତି ତାଙ୍କ ପାଇଁ ମୁଁ ଦୁଃଖ କରୁଛି ପ୍ରଭୁ, ତାଙ୍କ ପାଇଁ ମୁଁ ସୂଚନା କରୁଛି। ସଚେତତ ବିମୁଖ ଚେତସ ମାୟା ସୁଖାୟ ଭର ମୁଦ୍ଭତୋ ବିମୁଡ଼ା, ମୂର୍ଖ ବ୍ୟକ୍ତି ବିଶେଷ ମୂର୍ଖ ସେମାନେ, ଭଗବାନ ଶରଣ ଯେଉଁମାନେ ଯାଉନାହାନ୍ତି ସେମାନେ କ'ଣ ଚାଲାକ ବ୍ୟକ୍ତି, ସେମାନେ ଭାବୁଛନ୍ତି ଆମେ ବହୁତ ଚାଲାକ। କିନ୍ତୁ ଭଗବାନ କହିଲେ ଅର୍ଜୁନକୁ, ଅର୍ଜୁନ ସେମାନେ ପ୍ରକୃତରେ ନମାଂ ଦୁଷ୍କୃତି ନ ମୁଢ଼ା ପ୍ରପଦ୍ୟନ୍ତି ନରାଧମ, ମୂର୍ଖ ସେମାନେ ମୋର ଶରଣ ଯାଉନାହାନ୍ତି। 400,000 ପ୍ରକାର ଯେଉଁ ଜୀବ ଅଛନ୍ତି ତାଙ୍କ ଭିତରେ ସବୁ ଅଧମ ସ୍ତରରେ ଯେଉଁମାନେ ମୋର ଶରଣ ଯାଉନାହାନ୍ତି। ଏବଂ ଅର୍ଜୁନ ଚିନ୍ତା କରୁଛନ୍ତି, କିନ୍ତୁ ଯେଉଁମାନେ ପାଠଶାଠ ପଢ଼ିଛନ୍ତି ବହୁତ ବିଦ୍ୱାନ ବ୍ୟକ୍ତି ସେମାନେ କାହିଁ ଆପଣଙ୍କ ଶରଣରେ ଯାଉନାହାନ୍ତି, ନା ମାୟା ଅପୃତ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ରହିଛି ବୈଜ୍ଞାନିକମାନଙ୍କର ଜ୍ଞାନ ରହିଛି, କିନ୍ତୁ ମାୟା ଦ୍ୱାରା ସେ ଜ୍ଞାନଟା ଅପହରଣ ହୋଇଯାଇ, ସେଥିପାଇଁ ସେ କହୁଛନ୍ତି ନା କିଛି ଆତ୍ମା ବୋଲି କିଛି ବସ୍ତୁ ନାହିଁ, ଭଗବାନଙ୍କ ବସ୍ତା କଥା କ'ଣ ଆସିବ, ଆତ୍ମା ତ ନାହିଁ ଆଉ, ଏଇଭଳି ଭାବରେ ସେମାନେ କହୁଛନ୍ତି। ତେଣୁ ମାୟା ଅପୃତ ଜ୍ଞାନ ଏବଂ ଅସୁରଙ୍କ ଭାବନା ଆସିଥାଏ, ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ମୋର ଶରଣରେ ଯାଉନାହାନ୍ତି। ତେଣୁ ପ୍ରହ୍ଲାଦ ମହାରାଜ ତାଙ୍କ ପାଇଁ ମନ ଦୁଃଖ କରି କହୁଛନ୍ତି, ପ୍ରଭୁ ସୋଜେ ତ ବ୍ୟଙ୍ଗ ଚେତସ ମାୟା ସୁଖାଏ ଭରମ ଉଦ୍ଭତ ବିମଢ଼ାନ, ଏ ମାୟା ସୁଖରେ ସେମାନେ ଭାବୁଛନ୍ତି ଆନନ୍ଦ ହେଉଛନ୍ତି, ପ୍ରକୃତରେ ଦୁଃଖ ହିଁ ପ୍ରାପ୍ତ ହେଉଛନ୍ତି, ସେମାନେ କେମିତି ଉଦ୍ଧାର କରିବା ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ପ୍ରଭୁ ପ୍ରହ୍ଲାଦ ମହାରାଜ। ତେଣୁ ପ୍ରହ୍ଲାଦଙ୍କର ଏଇଭଳି ଗୁଣ ରହିବ, ହୃଷ୍ଟ ପରଧ୍ୟା ଅନ୍ୟ ସୁଖରେ ସେମାନେ ସୁଖୀ ହେବେ, ଅନ୍ୟ ସୁଖ ଦେଖିଲେ ସୁଖୀ ହେବେ। ସର୍ବେ ଭଗବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ ଦୁଃଖ ଭାଗ ହେବେ, ବେଦରେ ସେଥିପାଇଁ କୁହାଯାଏ ସର୍ବେ ସୁଖୀନ, ସର୍ବେ ଭବନ୍ତୁ ସର୍ବେ ସୁଖୀନ ଭବନ୍ତୁ, ନା କ'ଣ ସର୍ବେ ଭବନ୍ତୁ ସୁଖୀନ, ସମସ୍ତଙ୍କୁ ସୁଖୀ ପାଇଁ କୁହାଯାଉଛି, ବ୍ୟବସ୍ଥା କରାଯାଉଛି, ଏ ଖାଲି କଥାରେ କୁହାଯାଉ ନାହିଁ, ସମସ୍ତେ କେମିତି ସୁଖୀରେ ରହିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି, ଶାସ୍ତ୍ରରେ ସବୁ ବ୍ୟବସ୍ଥା କରାଯାଇଛି, ଖାଲି କଥାରେ କୁହାଯାଉନି ସେମାନେ ସୁଖ ରୁହ, ସାଧାରଣତଃ ଲୋକମାନେ ଅନ୍ୟମାନଙ୍କୁ ବହୁତ ଆଶୀର୍ବାଦ ଦିଅନ୍ତି, ତୁମେ ଖୁସି ରୁହ ଆନନ୍ଦ ହୁଅ ବହୁତ ଉପଭୋଗ କର, କିନ୍ତୁ ଏ କଥାରେ କ'ଣ ମୂଲ୍ୟ ରହିଛି, କିନ୍ତୁ ଶାସ୍ତ୍ରରେ ଯେଉଁ କୁହାଯାଉଛି ସେ ଉପାୟ ରହିଛି, ସୁଖର ପ୍ରାପ୍ତିର ଉପାୟ, ଶାନ୍ତି ପ୍ରାପ୍ତିର ଉପାୟ ଏସବୁ ରହିଛି। ଭଗବଦ୍ଗୀତାରେ ଭଗବାନ କହୁଛନ୍ତି, ଅର୍ଜୁନ ମୁଁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରିଛି ସମସ୍ତେ ସୁଖରେ ରହିବା ପାଇଁ, ଯେଉଁ ଭଗବାନ ଭଗବଦ୍ଗୀତା ଦ୍ୱିତୀୟଧାରେ କହିଲେ ଯେ ଅଶାନ୍ତସ୍ୟ କୃତ ସୁଖମ, ଯେଉଁମାନେ ଯୁକ୍ତ ଯୁକ୍ତ ଆହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନ ବବଧସ୍ୟ ଯୋଗ ଭବତି ଦୁଃଖା, ଏଠୁ ଦୁଃଖ ଜଣେ ଦୁଃଖରୁ ଦୂର ହୋଇଯାଇପାରିବ, କିନ୍ତୁ ଯେଉଁମାନଙ୍କର ଅଯୁକ୍ତ ଯେଉଁମାନେ ଭଗବାନ ସହ ଯୁକ୍ତ ହୋଇନାହାନ୍ତି ସେମାନେ କେମିତି ସୁଖ ପାଇବେ ଆନନ୍ଦ ପାଇପାରିବେ। ତେଣୁ ଭଗବାନ ବ୍ୟବସ୍ଥା କରୁଛନ୍ତି ଦୁଃଖ ସୁଖ ରହିବା ପାଇଁ, କିନ୍ତୁ ଆମେ ସେ ଗ୍ରହଣ କରୁନେ, ବ୍ୟବସ୍ଥା ଗ୍ରହଣ କରୁନେ, ସେଥିପାଇଁ ଦୁଃଖ ପ୍ରାପ୍ତ ହୋଇଥାଏ। ତେଣୁ ବେଦରେ କୁହାଯାଏ ସର୍ବେ ଭଗବନ୍ତୁ ସୁଖୀନ, ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଏ ସୁଖରେ ରହିବା ପାଇଁ, ସର୍ବେ ସନ୍ତୁ ନିରାମୟା, କେମିତି ଆରୋଗ୍ୟରେ ରହିବେ ସେମାନେ, ରୋଗଶୂନ୍ୟ ରହିବେ ସେଠି ବ୍ୟବସ୍ଥା କରାଯାଇଛି। ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନ ଏଇ ଖାଦ୍ୟ ଖାଇଲେ ତୁମେ ନିରାମୟ ହେବ, କିନ୍ତୁ ଏଇ ଖାଦ୍ୟ ଖାଇଲେ ତୁମେ ରୋଗମୟ ହେବ। ସପ୍ତଦଶ ଅଧ୍ୟାୟରେ ଭଗବାନ କହିଲେ ଅର୍ଜୁନକୁ କଟୁ ଆମ୍ବଳ ଲବଣ ଅତି ଉଷ୍ଣ ତୀକ୍ଷ୍ମ ରୁକ୍ଷ୍ମ ବିଦାୟୀନ ଆହାର ରସ ତୃଷ୍ଣା ଦୁଃଖ ଶୋକ ଆମୟ ପଦା ରୋଗ ଦେବ, ତୁମେ ଖାଇବ ଯେମିତି ରୋଗ। କେତେଜଣ ପଚାରନ୍ତି କେଉଁଠି ଲେଖା ହେଇଛି ଭଗବତ ଗୀତାରେ ମାଂସାହାର ମନା କରାହେଇଛି କେଉଁଠି? ତେଣୁ ଭଗବାନ କହୁଛନ୍ତି ମାଂସାହାର ମୁଁ ବନ୍ଦ କରୁନି, ତୁମେ ଖାଅ ଏବଂ ରୋଗଗ୍ରସ୍ତ ହୁଅ। ଯେଉଁମାନେ ଏଇଭଳି ଭାବରେ ଖାଦ୍ୟ ଖାଇବେ, ରଜଗୁଣର ଖାଦ୍ୟ କଟୁ ଅମ୍ଳ ଲବଣ ଅତି ଉଷ୍ଣ ଏସବୁଥିରେ ଅତି ବ୍ୟବହାର କରାଯିବ, ଅତି କଟୁ ଏବଂ ନିମ୍ବ ଇତ୍ୟାଦି କଟୁ ଅମ୍ଳ ବହୁତ କ'ଣ ଖଟା ଜିନିଷ, ବହୁତ ଲବଣ ଜିନିଷ, ବହୁତ ଗରମ ଜିନିଷ, ଉଷ୍ମ ରୁକ୍ମ ବିଦାୟନ ଆହାର ରାଜଚେଷ୍ଟା ଏ ରଜଗୁଣର ଖାଦ୍ୟ। ତେଣୁ ଦୁଃଖ ଶୋକ ଆମେ ଦେବ, ଦୁଃଖ ଦେବ, ଶୋକ ଦେବ ଏବଂ ରୋଗ ଦେବ। ତେଣୁ ଏଇଭଳି ଭାବରେ ବ୍ୟବସ୍ଥା କରାଯାଇଛି, ସର୍ଭେ ଭବନ୍ତୁ ସୁଖୀନ, ସର୍ଭେ ସନ୍ତୁ ନିରାମୟା, ସର୍ଭେ ଭଦ୍ରାଣି ପଶନ୍ତୁ। ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ, ମା କାଶୀ ଦୁଃଖ କହି ଦୁଃଖରେ ପ୍ରାପ୍ତ ହେବେ ନାହିଁ, ଦୁଃଖ ଭାଗ ଭାବେ କି ପ୍ରାପ୍ତ ହେବେ ନାହିଁ, ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନକୁ ମଜିତା ସବୁ ଦୁର୍ଗାଣୀ ମତ୍ ପ୍ରସାଦା ତରିଶେଷି ଅତଚେତ ଅହଙ୍କାର ନ ଶୋଷୀ ବିନକ୍ଷସି। ଯଦି ମୋର ବିଷୟରେ ରହିବ, ମୋର ଚିତ୍ତରେ ମୋତେ ଚିନ୍ତା କରିବ, ତାହେଲେ ସମସ୍ତ ଦୁଃଖରେ ତୁମେ ମୁକ୍ତ ହୋଇଯିବ। କିନ୍ତୁ ଯଦି ଅହଙ୍କାର ବଶତଃ ମୋର କଥା ଶୁଣିବ ନାହିଁ, ମଜିତ ସର୍ବ ଦୁର୍ଗାଣୀ ମତ୍ ପ୍ରସାଦ ତରିଶେଷି ଅତଚିତ ଅହଙ୍କାର ନ ଶୋଷସି, ମୋ କଥା ଶୁଣିବ ନାହିଁ, ତାହେଲେ ବିନକ୍ଷସି, ତାହେଲେ ତୁମର ବିନାଶ ହୋଇଯିବ। ତେଣୁ ପ୍ରହ୍ଲାଦ ସେଭଳି ଭାବରେ ଥିଲେ ଦୃଷ୍ଟ ପରାଧ୍ୟା ଅନସୁଖରେ, ସେମାନେ ପ୍ରକୃତରେ ସୁଖୀ ସୁଖୀ ହେଉଥିଲେ ଅନସୁଖ ଏବଂ ବ୍ୟତୀତ ଦୁଃଖିତ ହେଇଛୁ, ସମସ୍ତେ ଦୁଃଖିତ ଅବସ୍ଥାରେ ଅଛନ୍ତି, ତେଣୁ ତାଙ୍କ ପ୍ରତି ତାଙ୍କର ବ୍ୟଥା ରହିଛି, କେମିତି ସେମାନେ ଉଦ୍ଧାର ହେବେ ପ୍ରହ୍ଲାଦ ମହାରାଜ କହିବେ, ନୃସିଂହଦେବ ପ୍ରାର୍ଥନା କରିବେ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ, ପ୍ରଭୁ ପ୍ରାୟଣ ଦେବ ମୁନୟ ସ୍ୱ ବିମୁକ୍ତି କାମା। ସାଧାରଣତଃ ଆମେ ଭାବୁଛେ ଯେଉଁମାନେ ସାଧୁ ସେମାନେ ଯେଉଁ ହିମାଳୟରେ ଯାଇକି ତପସ୍ୟା କରୁଛନ୍ତି ସେମାନେ ସାଧୁ, ସାଧାରଣ ଲୋକଙ୍କ ଧାରଣା ଏଇଟା, କିନ୍ତୁ ପ୍ରହ୍ଲାଦ କହୁଛନ୍ତି ନା, ପ୍ରଭୁ ପ୍ରାୟଣ ଦେବ ମୁନେ, ପ୍ରାୟ ଦେବତାମାନେ ବା ମୁନିମାନେ, ପ୍ରାୟ ଦେବ ପ୍ରଭୁ ମୁନିମାନେ ନିଜ ସ୍ୱାର୍ଥ ପାଇଁ ଯାଆନ୍ତି ବଣ ଜଙ୍ଗଲକୁ ଯାଇ ସେ ତପସ୍ୟା କରନ୍ତି, ହିମାଳୟରେ ତପସ୍ୟା କରନ୍ତି, ପ୍ରାଣ ଦେବ ମୁନା ସବୁ ବିମୁକ୍ତି କାମ, କେମିତି ନିଜେ ମୁକ୍ତି ପାଇବେ ସେଥିପାଇଁ ସେମାନେ ଚେଷ୍ଟା କରନ୍ତି, ନ ପରାର୍ଥ ନିଷ୍ଠା, କିନ୍ତୁ ଅନ୍ୟ ପାଇଁ ସେମାନଙ୍କର ଚିନ୍ତା ନାହିଁ, ଅନ୍ୟମାନେ କେମିତି ମୁକ୍ତି ପାଇବେ ତାଙ୍କର ଚିନ୍ତା ନାହିଁ, ନିଜେ କେମିତି ମୁକ୍ତି ହେବ ସେଥିପାଇଁ ସେମାନେ ଯାଆନ୍ତି, ସଂସାର ଛାଡ଼ି ବା ସମାଜକୁ ଛାଡ଼ିକିରି ପଳାଇ ଯାଆନ୍ତି, ହିମାଳୟ ଦେଶକୁ ପଳାଇ ଯାଆନ୍ତି। କିନ୍ତୁ ନୈତାନ ବିହାୟ କୃପଣା ବିମୁଖ୍ୟ ନାନ୍ୟ ଶରଣ ଭ୍ରମତୁ ଅନୁପସ୍ଥିତ, ପ୍ରଭୁ ମୁଁ ସେମାନଙ୍କୁ ଛାଡ଼ି ମୁଁ ନିଜର ମୁକ୍ତି ପାଇଁ ଚେଷ୍ଟା କରୁନାହିଁ, ପ୍ରଭୁ ମୁଁ ଚାହୁଁଛି କେମିତି ସେମାନେ ଉଦ୍ଧାର ହୁଅନ୍ତୁ, ମୁଁ ପଛରେ ପଡ଼ିଥାଏ, ମୁଁ ପଛରେ ନର୍କରେ ପଡ଼ିବି, କିନ୍ତୁ ସମସ୍ତେ ଉଦ୍ଧାର ହୁଅନ୍ତୁ। ବାସୁଦେବ ଦତ୍ତ ଏଇଟା କହିଥିଲେ, ପ୍ରହ୍ଲାଦ ମହାରାଜଙ୍କର ଅବତାର ବାସୁଦେବ ଦତ୍ତ ଗୌରାଙ୍ଗ ମହାପ୍ରଭୁଙ୍କର ଲୀଳାରେ ଆସିଛନ୍ତି, ତେଣୁ ସେ ମହାପ୍ରଭୁ ସେ କଥା କହୁଛନ୍ତି, ପ୍ରଭୁ ସବୁ ଜୀବମାନେ ତାଙ୍କର ପାପକର୍ମ ଫଳରେ ଏସବୁ ଦୁଃଖ ଭୋଗ କରୁଛନ୍ତି, ନର୍କ ଭୋଗ କରୁଛନ୍ତି, ପ୍ରଭୁ ମୋତେ ସେ ତାଙ୍କର ପାପ ସବୁ ଦିଅନ୍ତୁ ଏବଂ ସେମାନେ ଉଦ୍ଧାର ପାଇଯାଆନ୍ତୁ, ସେମାନେ ଭଗବତ ଧାମକୁ ଯାଆନ୍ତୁ, ସେମାନେ ଆନନ୍ଦ ରୁହନ୍ତୁ ପ୍ରଭୁ, ଏବଂ ତାଙ୍କର ଦୁଃଖ ଯେଉଁ ପାପ ରହିଛି ମୁଁ ତାକୁ ନେଇକିରି ଏଇଠି ସବୁବେଳେ ପାଇଁ ଦୁଃଖ ଭୋଗ କରିବି, ନର୍କ ଭୋଗ କରିବି, ଏଭଳି ଭାବେ ପ୍ରାର୍ଥନା କରିଛନ୍ତି। ତେଣୁ ମହାପ୍ରଭୁ ତାଙ୍କୁ କହିଲେ, ତୁମେ ହେଉଛ ପ୍ରହ୍ଲାଦ, ପ୍ରହ୍ଲାଦଙ୍କର ଅବତାର, ଅନ୍ୟମାନେ କେମିତି ଉଦ୍ଧାର ପାଇବେ ସେଥିପାଇଁ ସେମାନେ ଚେଷ୍ଟା କରନ୍ତି, ତେଣୁ ପ୍ରକୃତରେ ତାଙ୍କର ପ୍ରାର୍ଥନାରେ ସମସ୍ତ ଜଗତବାସୀ ଉଦ୍ଧାର ହୋଇଯାଇଛନ୍ତି, ମହାପ୍ରଭୁଙ୍କ ଲୀଳାରେ ଯେଉଁମାନେ ଥିଲେ ସମସ୍ତେ ଉଦ୍ଧାର ପାଇଯାଇଛନ୍ତି। ତେଣୁ ଇଏ ହେଉଛି ଜଣେ ସାଧୁଙ୍କର ଲକ୍ଷଣ, ସାଧୁଙ୍କର ଗୁଣ ହେଉଛି ଏଇଟା, ବ୍ରହ୍ମାଣ୍ଡ ତାରିତେ ଧରେ ଶକ୍ତି ଜଣେ ଜଣେ, ଗୋଟେ ବ୍ରହ୍ମାଣ୍ଡକୁ ଉଦ୍ଧାର କରିପାରିବେ, ପ୍ରଭୁପାଦ ମହାରାଜ ବ୍ରହ୍ମାଣ୍ଡକୁ ଉଦ୍ଧାର କରୁଛନ୍ତି, ସାରା ପୃଥିବୀରେ 69 ବର୍ଷ ବୟସରେ ଗଲେ ଏବଂ ସବୁଠି ଭଗବାନଙ୍କ ନାମ ପ୍ରଚାର କଲେ। हरे कृष्णा हरे कृष्णा 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 हरे 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 राम राम ब्रह्मांड को तार दे बहुत पाप जीव भागवत वर्णना कर भगवत गीतार भगवान कहले अर्जुन जो मैंने पापर रही मोर भजन करती ना सत्य मध्य कहले भगवान जेसा तो अंतर्गत पापम जनाना पुण्यकर्मणाम ते द्वंद्व मन मुक्त भगवती मान दृढ़ता जो मानकर पापकर्म फल नष्ट होना पुण्यकर्म फल आरंभ होना से मैंने मोर भजन करें दृढ़ भाव तेणु वास्तव जगत विशेष भाव में बहुत पापाचारी व्यक्ति अच्छा भागवत द्वितीय स्कंद चतुर्थ अध्याय सुखदेव गोस्वामी मंगलाचरण सीता कहते ये किरात गुण आंध्र पुरिंद पुलकसा आभीर चुंभा जगना सतादय जेनी च पापा जदपा श्रया श्रया शुद्धि चेह प्रभुष्णवे नम इन सब पापी मान लिस्ट में सब गणना कर जहाँ बेले कौन पाप करता ताठू अधिक पापी मैंने सब रही सुखदेव गोस्वामी तरह लिस्ट करें ना जेनी च पापा कहले अन्न जिते रही सब आहरी बहुत पापी व्यक्ति रही द्वितीय स्कंद चतुर्थ अध्याय मंगलाचरण से क्या कौन प्रभुपाद महाराज कौन प्रकृत से कौटिकार लोक सब कौटिकार बासी किरात भगवान रामचंद्र समय रे जे भगवान सहित बंधुता स्थापन करते हैं किरात हुण हुण हो किए ना जर्मानी व्यक्ति मैंने आंध्र तो आम रही पुलिंद पुलिंद पुकसा हमें ग्रीस्र लोक मैंने एवं आभीर कहले सिंध पंजाब पक्ष सिंध रही सिंध्र लोक मैंने शुंभा एम सब सिंध्र लोक मैंने जबना एम सब टर्की लोक मैंने खसादय एम सब मंगोलिया लोक मैंने सुखदेव गोस्वामी आज लिस्ट करें ना तेनाली जे नहीं जे पापा आते पापी व्यक्ति अच्छा ये समस्ते पापी व्यक्ति जे नहीं जे पापा जदपा श्रेया श्रेया जदि जड़े भगवान शुद्ध भक्त शरण से जीवे ତାହେଲେ ସେମାନେ ପବିତ୍ର ହେଇଯିବେ। ଆଜି ସାରା ପୃଥିବୀରେ ଭାଗବତର ଯେଉଁ କଥା କୁହାଯାଇଥିଲା ଏ ଭବିଷ୍ୟତବାଣୀ ଦିଆଯାଇଥିଲା ପ୍ରାତଃକାଳ ତଳେ ଜୟ ଶ୍ରୀ ରାଧାମୋହନଜୀ ପ୍ରଭୁପାଦ ମହାରାଜ ତାଙ୍କୁ ପବିତ୍ର କରିବେ ଏ କଥା ସୁଖଦେବ ଗୋସ୍ୱାମୀ ଭବିଷ୍ୟତବାଣୀ କରିଥିଲେ 5500 ବର୍ଷ ପରେ ପ୍ରଭୁପାଦ ମହାରାଜ ଆଜି ସାରା ପୃଥିବୀରେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଇଏ ଭଗବାନଙ୍କର ଶକ୍ତି ପ୍ରଭୁ ବିଷ୍ଣୁ ନାମ ଭଗବାନଙ୍କ ଏଭଳି ଶକ୍ତି ଭଗବାନ ଭକ୍ତଙ୍କର ଶରଣ ଯେଉଁମାନେ ଆସିବେ ସେମାନେ ଉଦ୍ଧାର ପାଇଯିବେ। ତେଣୁ ପ୍ରହ୍ଲାଦ ମହାରାଜ ସମସ୍ତ ଜଗତବାସୀ ପାଇଁ ପ୍ରାର୍ଥନା କରିଛନ୍ତି। ବାସୁଦେବ ଦତ୍ତଙ୍କ ପ୍ରାର୍ଥନାରେ ସମସ୍ତ ଜଗତବାସୀ ଉଦ୍ଧାର ହୋଇଥିଲେ। ତେଣୁ ଏଇଭଳି ଭାବରେ ଦିଦି ତୁମର ପୌତ୍ର ଏଇଭଳି ଭାବରେ ଗୁଣ ତାଙ୍କର ରହିବ ସବୁ ଅଭୂତ ଶତ୍ରୁ ଜଗତ ଶୋକହର୍ତ୍ତା ଅଭୂତ ଶତ୍ରୁ ଏ ସାଧୁର ଲକ୍ଷଣ ହେଉଛି ଅଜାତ ଶତ୍ରୁ ଆମର ଯୁଧିଷ୍ଠିର ମହାରାଜଙ୍କର ଗୋଟେ ନାମ ହେଉଛି ଅଜାତ ଶତ୍ରୁ। ଯଦିଓ ତାଙ୍କର ଶତ୍ରୁ ତାଙ୍କର ଭାଇମାନେ ତାଙ୍କର ଶତ୍ରୁ ଥିଲେ କୌରମାନେ ତାଙ୍କର ଶତ୍ରୁ ଥିଲେ ଏମିତିକି ତାଙ୍କୁ ଲକ୍ଷାଗୃହରେ ନେଇକରି ଜାଳିଦେବା ପାଇଁ ଚିନ୍ତା କରିଥିଲେ ଏଭଳି ସେମାନେ ତାଙ୍କର ଶତ୍ରୁ ଥିଲେ କିନ୍ତୁ ସିଏ ଭାବୁନଥିଲେ ଏ ମୋର ଶତ୍ରୁ ବୋଲି ତେଣୁକରି ଯୁଧିଷ୍ଠିର ମହାରାଜଙ୍କର ଗୋଟିଏ ନାମ ହେଉଛି ଅଜାତ ଶତ୍ରୁ ଏବଂ ସାଧୁର ଲକ୍ଷଣ ହେଉଛି ସେଇଟା ଆମର ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଧରେ ଦେବଉତୀ ମା ଦେବଉତୀଙ୍କୁ କହୁଛନ୍ତି କପିଳଦେବ କହୁଛନ୍ତି ସାଧୁର ଲକ୍ଷଣ ମୁଖ୍ୟ ଲକ୍ଷଣ କଥା ଛାଡ଼ ଗୌଣ ଲକ୍ଷଣ ଶୁଣ ପ୍ରତ୍ୟଙ୍ଗା ତିତିକ୍ଷେବ କାରୁଣିକ ସୁହୃଦଂ ସର୍ବଦେହି ନାମ ଅଜାତ ଶତ୍ରୁ ଶାନ୍ତା ସାଧବ ସାଧୁ ଭୂଷଣ ଏ ସାଧୁର ଭୂଷଣ ଏସବୁ ଲକ୍ଷଣ ଏ ଗୌଣ ଲକ୍ଷଣ ମୁଖ୍ୟ ଲକ୍ଷଣ କଥା ଛାଡ଼ ଗୌଣ ଲକ୍ଷଣ ହେଉଛି କ'ଣ ନା ତିତିକ୍ଷେବ ସବୁକିଛି ସେ ସହିନେବେ ତିତିକ୍ଷା ସବୁକିଛି ସହିନେବେ କାରୁଣିକ ଖାଲି ଜଣେ ତାଙ୍କ ପ୍ରତି ବିଦ୍ରୋହ କରୁଛି ଦ୍ରୋହ କରୁଛି ଖାଲି ତାକୁ ସହିନେବେ ତା ନୁହଁ ତା ପ୍ରତି କରୁଣା କରିବେ ଯେମିତି ନିତ୍ୟାନ୍ତ ପ୍ରଭୁ ଜଗାଇ ମାଧାଇ ତାଙ୍କ ପ୍ରତି ଅପରାଧ କଲେ ମଧ୍ୟ ତାଙ୍କୁ ସେ ଉଦ୍ଧାର କଲେ। ଇଏ ସାଧୁର ଲକ୍ଷଣ। ଯେତିକ୍ଷେପ କାରୁଣିକ ସୁହୃଦମ ସର୍ବଦେହୀନ ସମସ୍ତ ଦେହୀ, ଖାଲି ଯେ ମନୁଷ୍ୟମାନଙ୍କର ସେ ବନ୍ଧୁ ତା ନୁହଁ, ପଶୁ ପକ୍ଷୀ କୀଟପତଙ୍ଗ ଯେତେ ଦେହୀ ଅଛନ୍ତି, 84 ଲକ୍ଷ ପ୍ରକାର ଜୀବ ସମସ୍ତଙ୍କର ସେ ପ୍ରକୃତ ବନ୍ଧୁ ସୁହୃଦମ ସର୍ବଦେହୀନ ଏବଂ ଅଜାତ ଶତ୍ରୁ ସାଧୁର। ଏଇ ଗୋଟିଏ ଲକ୍ଷଣ ସେ ହେଉଛନ୍ତି ଅଜାତ ଶତ୍ରୁ। ଅଜାତ ଶତ୍ରୁ ଅର୍ଥ ତାଙ୍କର ଶତ୍ରୁ କେହି ଜନ୍ମ ହୋଇନାହାନ୍ତି, ଯଦିଓ ତାଙ୍କର ବହୁତ ଶତ୍ରୁ ଅଛନ୍ତି କିନ୍ତୁ ସେ ତାଙ୍କୁ ଭାବନ୍ତିନି ଇଏ ମୋର ଶତ୍ରୁ ବୋଲି। ଆମେ ସମୟ କମ ତାକୁ ବିସ୍ତାର କରିପାରିବ ନାହିଁ। ତେଣୁ ଏଇଭଳି ଭାବରେ ଅଜାତ ଶତ୍ରୁ ଅଜାତ ଶତ୍ରୁର ଶାନ୍ତା, ସେମାନେ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁବେଳେ ଶାନ୍ତ ଅବସ୍ଥାରେ ଥାଆନ୍ତି। ଏ ସ୍ତରକୁ କେହି ଯାଇପାରି ନାହାନ୍ତି, କର୍ମୀ ଜ୍ଞାନୀ ଯୋଗୀ କେହି ଯାଇପାରିବେ ନାହାନ୍ତି। ଚେତନ ଚେତନାମୃତ ବର୍ଣ୍ଣନା କରାଯାଇଛି, ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଳେ ଅଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତୀବ ଶାନ୍ତ। ଯେଉଁମାନେ କର୍ମ ମାର୍ଗରେ ଅଗ୍ରସର ହେଉଛନ୍ତି, ବହୁତ ଐଶ୍ୱର୍ଯ୍ୟ ଉପଭୋଗ କରିବା ପାଇଁ ଚେଷ୍ଟା କରୁଛନ୍ତି, ସ୍ୱର୍ଗ ଲୋକ ଇତ୍ୟାଦି ଉନ୍ନତି ହେବା ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଭୁକ୍ତି ବୋଲି କହିଲେ କର୍ମଫଳ ଭୋଗ କରିବା ପାଇଁ ସେମାନେ ଚାହାନ୍ତି। ଜ୍ଞାନୀମାନେ ଯେଉଁମାନେ ବ୍ରହ୍ମ ଚିନ୍ତନ କରୁଛନ୍ତି ସେମାନେ ମୁକ୍ତ ହେବା ପାଇଁ ଚାହାନ୍ତି, ତାଙ୍କର ସେ ମୁକ୍ତି କାମନା ରହିଛି। କର୍ମୀମାନଙ୍କର ଭୁକ୍ତି କାମନା ରହିଛି। ଅଷ୍ଟାଙ୍ଗ ଯୋଗ ଯେଉଁ ରହିଛି ପାଦଜଣିକର ଅଷ୍ଟାଙ୍ଗ ଯୋଗ, ଅଷ୍ଟାଙ୍ଗ ଯୋଗ ଆଚରଣ କରି ଯେଉଁ ଅଷ୍ଟାଙ୍ଗ ସିଦ୍ଧି ରହିଛି ସେମାନେ ସିଦ୍ଧି କାମନା କରନ୍ତି। ତେଣୁ ଯେହେତୁ ତାଙ୍କର କିଛି କିଛି କାମନା ରହିଛି ତେଣୁ ସମସ୍ତେ ଅଶାନ୍ତ। କିନ୍ତୁ କୃଷ୍ଣ ଭକ୍ତ ଯିଏ ଭଗବାନ ଭକ୍ତ ନିଷ୍କାମ, ତାଙ୍କର କୌଣସି କାମନା ନାହିଁ, ଏକମାତ୍ର କାମନା ହେଉଛି ଭଗବାନଙ୍କର କେମିତି ଆନନ୍ଦ ପ୍ରଦାନ କରିବେ, ତାଙ୍କର ଏକମାତ୍ର କାମନା। ମୋର ଏଇ ବିଳାସ ବିଳାସ କିନ୍ତୁ ଦିଓବାଦ, ଭଗବାନଙ୍କର କେମିତି ସେବା କରିବା ଇଏ ହେଉଛି ତାଙ୍କର କାମନା। ତେଣୁ ସେମାନେ ନିଷ୍କାମ ଅତୈବ ଶାନ୍ତ, ତେଣୁ ଭକ୍ତ ହିଁ କେବଳ ଶାନ୍ତ, ଅନ୍ୟମାନେ ସମସ୍ତେ ଅଶାନ୍ତ ଅବସ୍ଥାରେ ରହିଛନ୍ତି। ତେଣୁ ଇଏ ସେଇଭଳି ଭାବରେ ଇଏ କପିଳଦେବ ମାଙ୍କୁ କହୁଛନ୍ତି, ଇଏ ସବୁ ସାଧୁର ଲକ୍ଷଣ। ତେଣୁ ଏଠି ମଧ୍ୟ କଶ୍ୟପ କହୁଛନ୍ତି ଦିଦିଙ୍କୁ, ଯେ ତୁମର ପୌତ୍ର ଏଇଭଳି ଭାବରେ ଗୁଣର ଆକର ହେବେ, ଏଇଭଳି ଭାବରେ ଗୁଣର ଖଣି ହେବେ, ବର୍ଣ୍ଣନା କରିହେବନି କେତେ ଗୁଣ ତାଙ୍କର ରହିଛି। ଅଭୂତ ଶତ୍ରୁ, ସେମାନେ ସେ ଅଜାତ ଶତ୍ରୁ, ତାଙ୍କର କେହି ଶତ୍ରୁ ନାହାନ୍ତି। ଏମିତିକି ଦେବତାମାନେ ମଧ୍ୟ ତାଙ୍କୁ ପୂଜା କରନ୍ତି, ପ୍ରହ୍ଲାଦଙ୍କର ଦେବତାମାନେ ମଧ୍ୟ ପୂଜା କରନ୍ତି। ଯଦିଓ ସେ ଅସୁର ସ୍ୱଭାବ ସମ୍ପନ୍ନ ଅସୁର କୂଳରେ ଜାତ ହେଇଛନ୍ତି, କିନ୍ତୁ ଦେବତାମାନେ ଅସୁରଙ୍କର ସବୁବେଳେ ନିତ୍ୟ ବୈରୀ ରହିଛି, ନିତ୍ୟ ଶତ୍ରୁତା ରହିଛି, କିନ୍ତୁ ଦେବତାମାନେ ପ୍ରହ୍ଲାଦଙ୍କୁ ପୂଜା କରନ୍ତି, ସମ୍ମାନ ପ୍ରଦର୍ଶନ କରନ୍ତି, ତାଙ୍କ କେହି ଶତ୍ରୁ ନାହାନ୍ତି। ଅଜାତ ଶତ୍ରୁ ଜଗତ ଶୋକ ହର୍ତ୍ତା, ଜଗତର ଶୋକକୁ ହରଣ କରନ୍ତି ଏବଂ ନୈଧାଧିକମ୍ ତାପ ପିବ ଉରାଜ। ଗ୍ରୀଷ୍ମକାଳରେ ଯେଉଁ ତାପ ରହିଛି, ଆଂଶୁଘାତ ଲୋକ ମରିଯାଉଛନ୍ତି, ଏତେ ମଝିରେ ମଝିରେ ଏତେ ଉତ୍ତାପ ହୋଇଯାଉଛି, କିନ୍ତୁ ସେହି ଉତ୍ତାପ ସମୟରେ ରାତ୍ରି ହୋଇଗଲେ ଚନ୍ଦ୍ରର ଶୀତ କିରଣ ପାଇଲେ ସେତେବେଳେ କେମିତି ସେମାନେ ଶାନ୍ତି ଅନୁଭବ କରିବେ, କେତେ ଆନନ୍ଦ ଅନୁଭବ କରିବେ। ସେହିଭଳି ଭାବରେ ଯେଉଁମାନେ ଏହି ଭୌତିକ ଜଗତରେ ଦୁଃଖ କଷ୍ଟରେ ତ୍ରିତାପ ଦଗ୍ଧୀଭୂତ ହେଉଛନ୍ତି, ସେମାନେ ଜଣେ ଭକ୍ତଙ୍କର ଶରଣ ଯିବେ, ଭକ୍ତ ତାକୁ ଏହି ଭଗବାନଙ୍କ ଭଜନ ନିଯୁକ୍ତ କରାଇବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଭଗବାନଙ୍କ ଭଜନରେ ନିଯୁକ୍ତ ହେଲେ ସେମାନେ ପ୍ରକୃତ ଶାନ୍ତି ପ୍ରାପ୍ତ ହେବେ। ଶ୍ରେୟ କୈରବଚନ୍ଦ୍ରିକା ବିତରଣ ବିଦ୍ୟା ବୁଦ୍ଧି ଜୀବନ, ଭଗବାନଙ୍କର ଯେଉଁ ନାମ ଶରଣ ନେବେ କେତେ ପ୍ରକାର ଆନନ୍ଦ ପ୍ରାପ୍ତ ହେବେ। କେତୁ ଦର୍ପଣ ମାର୍ଜନମ କେତୁରୂପକ ଦର୍ପଣ ସଫା ହୋଇଯିବ, ଯେଉଁଠି ଆମେ ଭଗବାନ ଦେଖିପାରୁନେ କାରଣ ଏ ରଜଗୁଣ ତମଗୁଣର ପ୍ରଭାବରେ ଆମେ ଭଗବାନ ଭୁଲି ଯାଇଛି, ଆମର ଦର୍ପଣ ମଇଳା ହୋଇକି ରହିଛି। ତେଣୁ ଭଗବାନଙ୍କର ନାମ ନେବା ଦ୍ୱାରା ଏ ଚିତ୍ତ ଦର୍ପଣ ଆମର ସଫା ହେବ, ଚିତ୍ତ ଦର୍ପଣ ମାର୍ଜନ। ଭବ ମହାଦବାଗ୍ନି ନିର୍ବାପଣ, ମହାଦବାଗ୍ନି ତ୍ରିତାପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି, ସେଇଟା ନିର୍ବାପିତ ହୋଇଯିବ ଏବଂ ଶ୍ରେୟ କୈରବଚନ୍ଦ୍ରିକା ବିତରଣ। ଜଣେ ତ୍ରିତାପରେ ଦଗ୍ଧୀଭୂତ ହେଉଥିବା ସମୟରେ ଗ୍ରୀଷ୍ମକାଳର ତାପରେ ଦଗ୍ଧୀଭୂତ ହେଉଥିବା ସମୟରେ ସନ୍ଧ୍ୟାରେ ରାତିରେ ଜ୍ୟୋତ୍ସ୍ନା କିରଣ ପ୍ରାପ୍ତ ହେଲେ, ଚନ୍ଦ୍ରଙ୍କର କିରଣ ପ୍ରାପ୍ତ ହେଲେ ସେ ବହୁତ ଶୀତଳତା ଅନୁଭବ କରିବ। ସେହିଭଳି ଭାବରେ ତ୍ରିତାପରେ ଦଗ୍ଧୀଭୂତ ବ୍ୟକ୍ତି ଯେତେବେଳେ ଭଗବାନଙ୍କର ନାମ ଗ୍ରହଣ କରିବେ ସେତେବେଳେ ସେହିଭଳି ଭାବରେ ଶୀତଳତା ପ୍ରାପ୍ତ ହେବେ, ଶ୍ରେୟ କରିବେ ଚନ୍ଦ୍ରିକା ବିତରଣ, ଏବଂ ବିଦ୍ୟା ବୋଧ ଜୀବନ ସେମାନେ ବିଦ୍ୟା ପ୍ରାପ୍ତ ହେବେ। କେଉଁ ବିଦ୍ୟା? ଯେଉଁ ବିଦ୍ୟା ମାଧ୍ୟମରେ ସେ ଭଗବାନଙ୍କୁ ଜାଣିପାରିବେ। ବିଦ୍ୟା ବୋଧ ଜୀବନ, ଏଣୁ ବିଦ୍ୟା ପ୍ରାପ୍ତ ହେଉଛି ମାନେ ସେ ବିନମ୍ର ହେବ। ବଧୁ ଭଳି ତୁଳନା କରାଯାଇଛି ବିଦ୍ୟାକୁ, ଏଇଭଳି ସେମାନେ ପ୍ରାପ୍ତ ହେବେ, ତାଙ୍କର ଜୀବନ ଏଇଭଳି ଭାବରେ ହେଇଯିବ। ବିଦ୍ୟା ବୋଧ ଜୀବନ ଆନନ୍ଦାମ୍ବୁଧି ବର୍ଦ୍ଧନମ, ସେମାନେ ସବୁବେଳେ ଦୁଃଖ ଅମ୍ବୁଧି ବର୍ଦ୍ଧନରେ ରହିଛନ୍ତି, ଦୁଃଖ ସବୁବେଳେ ସାଗର ବଡ଼ି ବଡ଼ିକା ଯାଉଥିଲା ତାଙ୍କର। କିନ୍ତୁ ଯେତେବେଳେ ଭଗବାନଙ୍କ ଶରଣରେ ଯିବେ, ତାଙ୍କ ଆନନ୍ଦ ରୂପ ସାଗର ବଡ଼ି ବଡ଼ିକା ଯିବ, ଦୁଃଖ ଚାଲିଯିବ, ଆନନ୍ଦ ବଡ଼ି ବଡ଼ିକା ଯାଉଥିବ। ଆନନ୍ଦାମ୍ବୁଧି ବର୍ଦ୍ଧନ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନ, ପ୍ରତିପଦରେ ସେ ଅମୃତ ପ୍ରାପ୍ତ ହେଉଥିବେ। ଭଗବାନ ନାମ, ଭଗବାନଙ୍କ ନାମ ଗୁଣ ଲୀଳା ଏତେ ସ୍ମରଣ କରି ପ୍ରତିପଦରେ ସେମାନେ ଅମୃତ ପ୍ରାପ୍ତ ହେଉଥିବେ। ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନ, ସର୍ବାତ୍ମ ସ୍ନବନ, ପୂର୍ଣ୍ଣ ଭାବରେ ସେମାନେ ଆନନ୍ଦିତ ହେବେ। ସର୍ବାତ୍ମ ପରମ ବିଜେତି ଶ୍ରୀ ମହାପ୍ରଭୁ ଏଇଟାକୁ ଆଶୀର୍ବାଦ ଦେଇକି ଯାଇଛନ୍ତି। ତେଣୁ ଯେଉଁମାନେ ସାଧୁ ସେମାନେ ପରର ଦୁଃଖ କେମିତି ହରଣ କରିବେ, ମହାପ୍ରଭୁ କହିବେ ସେ କଥା। ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଭାରତ ଭୂମିଟିଏ ମନୁଷ୍ୟ ଜନ୍ମ ହେଲ ଯା, ଜନ୍ମ ସାର୍ଥକ କରିକର ପର ଉପକାର। ଯେଉଁମାନେ ଭାରତବର୍ଷରେ ଜନ୍ମ ହୋଇଛନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟବାନ। ଭାଗବତ ପଞ୍ଚମ ସ୍କନ୍ଧରେ ଦେବତାମାନେ ସ୍ତୁତି କରିଛନ୍ତି, ପ୍ରଭୁ ଆମର ପୁଣ୍ୟକର୍ମ ସରିଲା ପରେ ଆମକୁ ଗୋଟିଏ ଭାରତବର୍ଷରେ ଗୋଟିଏ ମନୁଷ୍ୟ ଜନ୍ମ ପ୍ରଦାନ କରନ୍ତୁ। ତେଣୁ ଭାରତ ଭୂମିରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟବାନ। ତେଣୁ ସେମାନଙ୍କୁ ମହାପ୍ରଭୁ ଆଦେଶ ଦେଇଛନ୍ତି, ତୁମେ ଜନ୍ମ ସାର୍ଥକ କରି କର ଉପକାର କର। ପ୍ରହ୍ଲାଦ ମହାରାଜ ଯେଭଳି ଭାବରେ ଜୀବର କଲ୍ୟାଣ କରିଛନ୍ତି, ସମସ୍ତ ଜଗତବାସୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଛନ୍ତି, ସେଭଳି ଭାବରେ ଆମର ମଧ୍ୟ ଦାୟିତ୍ୱ ହେଉଛି ଆମେ ଅନ୍ୟମାନଙ୍କ ଉପକାର କରିବା। କିଭଳି ଉପକାର କରିବା? ନା ଯାହାକୁ ଦେଖିବା ଭଗବାନ କଥା କହିବା, ଯାହାର ଦେଖ ତାରେ କହ କୃଷ୍ଣ ଉପଦେଶ। ଆମେ କହିବା ଆମର ତ ନାହିଁ ଗୁଣ ନାହିଁ, ଆମର ଏତେ ଶକ୍ତି ନାହିଁ। ମହାପ୍ରଭୁ କହିଲେ ଆମର ଆଜ୍ଞା, ମୁଁ ତୁମକୁ ଆଜ୍ଞା ଦେଲି, ତୁମେ ଗୁରୁ ହେଇ ଏଇ ଦେଶକୁ ଉଦ୍ଧାର କର। ତେଣୁ ଏଇଭଳି ଭାବରେ ପ୍ରହ୍ଲାଦଙ୍କର ଗୁଣ ଅସୀମ ରହିଛି। ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଦାୟୀ ଗୋ ପ୍ରେମାନନ୍ଦୀ। ଜୟ ଶ୍ରୀ ଗୋପାଳ।